ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଚୀନ୍ର ଚାଲିଥିବା ଏସୀୟ କ୍ରୀଡ଼ାନ ଜେବ୍ଲିନ୍ ଥ୍ରୋଥି ରୌପ୍ୟ ପଦକ ପାଇଥିବା ପୁରୀ ବ୍ରହ୍ମଗିରି ଆଥଲେଟ୍ କିଶୋର ଜେନାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସଥି ଗୋଟିଏ ପୋଷ୍ଟ କରି କହିଛନ୍ତି ଯେ ଏସୀୟ କ୍ରୀଡ଼ାର୍ଥୀ ପୁରୁଷ ଜେଭ୍ଲିନ୍ ଥ୍ରୋଥି ଆମର ସଫଳତା ଉଲ୍ଲେଖନୀୟ। ସେନ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଶୋର ଜେନାଙ୍କୁ ଶୁଭେଚ୍ଛା ଜଣାବାର ସହିତ 1.5 କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଶୋର 87.54 ମିଟର ଦୂରିଆକେ ଜେଭ୍ଲିନ୍ ଫିକିକରି ଦେଶ ଆଉ ରାଜ୍ୟ ଲାଗି ଗୌରବ ଆଣିଛନ୍। ପ୍ୟାରିସ୍ ଅଲମ୍ପିକ୍ର ଭାଗ ନେବାର ଲାଗି ଯୋଗ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ କିଶୋର ଜେନାଙ୍କୁ ସବୁ ପ୍ରକାରର ସାହାଯ୍ୟ କରିବାର ଲାଗି ଘୋଷଣା କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଗଲାକାଲି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକନ ଜାତୀୟ ହଲ୍ଦି ବୋର୍ଡ ଗଠନ କରିବାର ଲାଗି ନିଷ୍ପଭି ନିଆଯାଇଛି। ଏ ବାବଦେ କେନ୍ଦ୍ର କୃଷିମନ୍ତ୍ରୀ ଜି କିଶାନ ରେଡ୍ଡି କହିଛନ୍ତି ଯେ ଇ ବୋର୍ଡ ଗଠନ ହେବାରୁ ଓଡ଼ିଶା ସହିତ ମହାରାଷ୍ଟ୍ର କର୍ଣ୍ଣାଟକ ତାମିଲନାଡୁ ମଧ୍ୟପ୍ରଦେଶ ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଆସାମ ଆର୍ ଗୁଜରାଟର ଚାଷୀମାନେ ଉପକୃତ ହେବେ। କେନ୍ଦ୍ର ସରକାର ଉଜ୍ଜଳା ଯୋଜନାର ହିତାଧିକାରୀମାନଙ୍କ ଲାଗି ରନ୍ଧା ଗ୍ୟାସ୍ ସିଲିଣ୍ଡର ପିଛା ସବ୍ସିଡି ଆର୍ 100 ଟଙ୍କା ବଢ଼ାଇଥିବାରୁ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଆଉ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମଟି ପୋଷ୍ଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱନ ଗଲାକାଲି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ର ବୈଠକଟି ଉଜ୍ଜଳା ଯୋଜନା ଜରିଆ ଦିଆଯାଉଥିବା ଗ୍ୟାସ୍ ସିଲିଣ୍ଡର ଦାମ 300 ଟଙ୍କା କମ୍ କରାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ଆଘନୁ ଉଜ୍ଜଳା ଲାଭାର୍ଥୀମାନଙ୍କୁ 200 ଟଙ୍କାର ସବ୍ସିଡି ଦିଆଯାଉଥିଲା, ଯେନ୍ଟାକେ ବଢ଼େଇକରି ଏଚ୍ଏନ୍ 300 ଟଙ୍କା କରାଯାଇଛି। ରାଜ୍ୟ ସରକାର ରାଜ୍ୟର କୁଶଳୀ ଅଣକୁଶଳୀ ଅର୍ଦ୍ଧକୁଶଳୀ ଆଉ ଉଚ୍ଚକୁଶଳୀ ଶ୍ରମିକମାନଙ୍କର ଦିନିକିଆ ମଜୁରୀ ଦରକେ ବଢ଼େଇଛନ୍। ଏହି ନୂଆ ମଜୁରୀ ଚଳିତ ମାସର 1 ତାରିଖରୁ ଲାଗୁ କରାଯିବା ବୋଲି ରାଜ୍ୟ ଶ୍ରମ କମିଶନରଙ୍କ ତରଫରୁ ବିଜ୍ଞପ୍ତି ବାହାରିଛି। ଏହି ନୂଆ ମଜୁରୀ ଲାଗୁ ହେଲାଉଥିରୁ ଅଣକୁଶଳୀ ଶ୍ରମିକମାନଙ୍କର ମଜୁରୀ 345 ଟଙ୍କାରୁ ବଢ଼ିକରି 352 ଟଙ୍କା, ଅର୍ଦ୍ଧକୁଶଳୀ କାରିଗରମାନଙ୍କର ମଜୁରୀ 385 ବଢ଼ିକରି 392 ଟଙ୍କା, କୁଶଳୀ ଶ୍ରମିକମାନଙ୍କର 435 ବଢ଼ିକରି 442 ଟଙ୍କା ଆର୍ ଅତି କୁଶଳୀ କାରିଗରମାନଙ୍କର ମଜୁରୀ 495 ଟଙ୍କାରୁ ବଢ଼ିକରି 502 ଟଙ୍କା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଗଲାକାଲି 26 ନୂଆ ଅତ୍ୟାଧୁନିକ 108 ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍। ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିନୁ ଘିନାଇଥିବାର ଏହି ଆମ୍ବୁଲାନ୍ସ ଜରିଏ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ରୋଗୀ ଉପକୃତ ହେବେ। ବୈଜ୍ଞାନିକ ମୋଙ୍ଗି ଜି ବାୱେଣ୍ଡି, ଲୁଇସ୍ ଇ ବ୍ରୁଶ୍ ଆର୍ ଆଲେକ୍ସି ଆଇ ଏକିମୋଭ୍ 2023 ରସାୟନ ବିଜ୍ଞାନ ଲାଗି ନୋବେଲ ପୁରସ୍କାର ପାଇବେ। କ୍ୱାଣ୍ଟମ୍ ଡଟ୍ ଆବିଷ୍କାର ଆର୍ ବିଶ୍ଳେଷଣ ଦିଗେ ଉଲ୍ଲେଖନୀୟ କାମ କରିଥିବାରୁ ଏହି ତିନିଜଣ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ଦିଆଯିବା। ବିଏଡ୍ ବିଏଚ୍ଏଡ୍ ଆଉ ଏମ୍ଏଡ୍ ପାଠ୍ୟକ୍ରମଟି ନାଁ ଲେଖା ଲାଗି 2 ନମ୍ବର ଖେପ୍ର ୱେଟିଂ ଲିଷ୍ଟ ଆଇବା 6 ତାରିଖ ବାହାରିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ୱେଟିଂ ଲିଷ୍ଟଟି ଠାନ୍ ପାଇଥିବା ଛାତ୍ରଛାତ୍ରୀମାନେ 7 ତାରିଖରୁ 9 ତାରିଖ ଭିତରେ ନିଜର କମନ୍ ଆପ୍ଲିକେସନ୍ ଫର୍ମ ସିଏଏଫ୍ ସହିତ ସାର୍ଟିଫିକେଟ୍ ଦାଖଲ କରିପାରିବେ। 12 ତାରିଖ ମେରିଟ୍ ଲିଷ୍ଟ ବାହାରିବା ଆର୍ ମେରିଟ୍ ଲିଷ୍ଟଟି ଠାନ୍ ପାଇଥିବା ଛାତ୍ରଛାତ୍ରୀମାନେ 13 ତାରିଖରୁ 16 ତାରିଖ ଭିତରେ ନାଁ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି। ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଭୁବନେଶ୍ୱରଠାରେ ଗଲାକାଲି ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ୱେବ୍ସାଇଟ୍ର ଉଦ୍ଘାଟନ କରିଛନ୍। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି ଏହି ୱେବ୍ସାଇଟ୍ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଆର୍ ଅଭିଭାବକମାନଙ୍କର ଲାଗି ଉପଯୋଗୀ ହୋଇପାରିବା। ପୁରୀ ଶ୍ରୀମନ୍ଦିରନ ଆଇସିଜିୟୁମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବା। ଆଶ୍ୱିନ ମାସର କୃଷ୍ଣପକ୍ଷ ଷଷ୍ଠୀ ତିଥିଟି ହେଉଥିବା ଏହି ନୀତି ଲାଗି ଶ୍ରୀଜୀଉମାନଙ୍କର ସାଧାରଣ ଦର୍ଶନ 4 ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। 2 ନମ୍ବର ଭୋଗମଣ୍ଡପ ଶେଷ ହେବା ଋତୁରୁ ବେଲବୁଡ଼ାର 5 ବଜାରୁ ରାତିର 9 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସମ୍ଭଲପୁର ଜିଲ୍ଲାର ଚଳିତ ଖରିଫ୍ ଋତୁଥି ମଣ୍ଡି ଜରିଆ ଧାନ ବିକିବାର ଲାଗି 60,000 ଅଧିକ ଚାଷୀ ନାଁ ପଞ୍ଜୀକରଣ କରିଥିଲେ। ହେଲେ 160 ଜଣ ଚାଷୀ ଜମି ନାଇଥିବାରୁ ଆର୍ ଉନିଆ କାରଣରୁ ଯାଞ୍ଚ ଉତରୁ ବାଦ୍ ପଡ଼ିଛନ୍। ହେଥିଲାଗି 68,904 ଜଣ ଚାଷୀଙ୍କୁ ଧାନ ବିକିବାର ଲାଗି ଟୋକନ ଦିଆଯିବ ବୋଲି ଜିଲ୍ଲା ଆଞ୍ଚଳିକ ସମବାୟ ସମିତି କାର୍ଯ୍ୟାଳୟରୁ ସୂଚନା ମିଳିଛି। ବଲାଙ୍ଗୀରର ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଆଉ ଆରକ୍ଷୀ ଅଧୀକ୍ଷକ ଖିଲାରି ଋଷିକେଶ ଜ୍ଞାନଦେଓ ଅଭିଯୋଗମାନଙ୍କର ଶୁଣାଣି କରିଥିଲେ। ଶିବିରଟି 57 ବ୍ୟକ୍ତିଗତ ଆଉ 16 ସାମୁହିକ ଅଭିଯୋଗ ସହିତ ମୋଟ 73 ଆବେଦନ ଦାଖଲ ହୋଇଥିବା ବେଳେ 14 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଆଇସିସି ତରଫ ଭାରତର 13ତମ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ଆଇଷ୍ଠାନ ମୂଲ ହେବାରକେ ଯାଉଛେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ନ ଏହି ପ୍ରତିଯୋଗିତାର ପହିଲା ମ୍ୟାଚ୍ ଇଂଲଣ୍ଡ ଆର୍ ନ୍ୟୁଜିଲାଣ୍ଡ ଭିତରେ ଦ୍ୱିପହର 2 ବଜାରୁ ଖେଳାଯିବା। ଇନ ଜଣାଇ ଦିଆଯାଇପାରେ ଯେ ନଭେମ୍ବର ମାସ 19 ତାରିଖ ତକ ଚାଲିବାରେ ଥିବା ଏହି ପ୍ରତିଯୋଗିତା ଦେଶର 10 କ୍ରିକେଟ୍ ଗ୍ରାଉଣ୍ଡମାନଙ୍କେ ଖେଳାଯିବା। ଏଚ୍ନିର ଆଞ୍ଚଳିକ ଖବର ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।